କହିଦେଲ ତମ ନାଁ କହିବ ଏମିତି କହୁନ
ହ୍ୟାଲୋ ହ୍ୟାଲୋ ନମସ୍କାର
କମଳା ପ୍ରଧାନ
କମଳା ପ୍ରଧାନ ସ୍ୱାଧୀନ ନଗର 21 ନମ୍ବର ୱାର୍ଡରୁ କହୁଛି ପାଣି ପାଇଁ କନେକ୍ସନ କରିବା ପାଇଁ ଦେଇଥିଲି ଯେ କାଁ ଆସିନାହାନ୍ତି କରିଦେଲେ ଉପକୃତ ହେବି କେମିତି କହୁନାହାନ୍ତି ତ କାହିଁକି